ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ ଜୁହାର। ପହିଲା ମୁଖ୍ୟ ଖବର। ରାଷ୍ଟ୍ର ନିର୍ମାଣ ଦିଗେ ଆଜିର ଜୁଆନ ପିଢ଼ି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍, କହିଲେ ପ୍ରଧାନମନ୍ତ୍ରୀ। 16 ନମ୍ବର ରୋଜଗାର ମେଲାଥି 51,000ରୁ ଅଧିକା ଜଣଙ୍କୁ ବାଣ୍ଟିଲେ ନିଯୁକ୍ତି ପତ୍ର। ନୂଆଦିଲ୍ଲୀ ନୂଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିକରି ରାଜ୍ୟର ବିକାଶ ବାବଦେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ଇ ଡିଷ୍ଟ୍ରିକ୍ଟ ସେବାର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ରାଜ୍ୟ ଘରୋଇ ବସ୍ ଚଳାଚଳ ଆଜିଠାନୁ ହେଲା ସ୍ୱାଭାବିକ। ଆଉ ଘୂର୍ଣ୍ଣିବଲୟ ପ୍ରଭାବତି ଆଇବା କାଲିଠାନୁ ରାଜ୍ୟର ବଡ଼ଭାଗି ଜାଗାନ ବର୍ଷାର ସମ୍ଭାବନା। ଏଥର ପୂରା ଖବର। ରାଷ୍ଟ୍ର ନିର୍ମାଣ ଦିଗେ ଆଜିର ଜୁଆନ ପିଢ଼ି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ନୂଆଦିଲ୍ଲୀଠାରେ ଆଭାସୀ ଜରିଏ ଆଜି ଭିନ୍ ଭିନ୍ ମନ୍ତ୍ରଣାଳୟ ଆଉ ବିଭାଗର 51,000ରୁ ଅଧିକା ନୂଆ ନିଯୁକ୍ତ ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ବାଣ୍ଟିକରି ପ୍ରଧାନମନ୍ତ୍ରୀ କହିଛନ୍, ରୋଜଗାର ମେଲା ଦେଶର ଜୁଆନ ପିଢ଼ିକେ ବରକସ କରବାର ଦିଗେ ସରକାରଙ୍କ ପ୍ରତିବଦ୍ଧତାକେ ଦର୍ଶାଉଛି। ରୋଜଗାର ମେଲା ଜରିଏ ଦେଶର ଲାଖ ଲାଖ ଜୁଆନ ପିଲାଟୁକେ ସ୍ଥାୟୀ ଚାକିରି ପାଉଛନ୍, ଆଉ ଆଜି ସେମାନେ ଦେଶ ଗଠନ ଦିଗେ ମୁଖ୍ୟ ଭୂମିକା ନେଉଛନ୍। ପ୍ରଧାନମନ୍ତ୍ରୀ କହିଛନ୍, ଭାରତର 2ଟା ବଡ଼ ଶକ୍ତି ହେଉଛି ଇତାର ଜନସଂଖ୍ୟା ଆଉ ଗଣତନ୍ତ୍ର। ଦେଶେ ବିକଶିତ ହେଉଥିବା ଷ୍ଟାର୍ଟଅପ୍, ନୂଆ ସୃଜନ ଆଉ ଗବେଷଣା ଉପରେ ଆଧାରିତ ଇକୋସିଷ୍ଟମ ଜୁଆନ ପିଢ଼ିର ଦକ୍ଷତା ବଢ଼ଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ସେନ୍ତା ଘରୋଇ କ୍ଷେତ୍ର ତିବିଲ ଗୁର୍ଦୁଟେ ନିଯୁକ୍ତି ସୁଯୋଗ ବନାବାର ଲାଗି ପଦକ୍ଷେପ ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
ଆଜ ଦୁନିଆ ମାନ ରହି ହୈ କି ଭାରତ କେ ପାସ ଦୋ ଅସୀମିତ ଶକ୍ତିୟାଁ ହୈ, ଏକ ଡେମୋଗ୍ରାଫି, ଦୂସରୀ ଡେମୋକ୍ରେସି, ୟାନି ସବସେ ବଡି ୟୁବା ଆବାଦୀ ଔର ସବସେ ବଡା ଲୋକତନ୍ତ୍ର। ୟୁବାଓଁ କା ୟହ ସାମର୍ଥ୍ୟ ହମାରୀ ଭାରତ କେ ଉଜ୍ଜ୍ୱଲ ଭବିଷ୍ୟ କି ସବସେ ବଡି ପୁଞ୍ଜି ବି ହୈ ଔର ସବସେ ବଡି ଗାରଣ୍ଟି ବି ହୈ ଔର ହମାରୀ ସରକାର इसी पूंजी को समृद्धि का सूत्र बनाने में दिन रात जुटी है।
ଭୁବନେଶ୍ୱର ଆଉ ସମ୍ବଲପୁର ସହିତ ଦେଶର 47ଟା ଜାଗାନ ଆଜି 16 ନମ୍ବର ରୋଜଗାର ମେଲା ହୋଇଯାଇଛି। ଏପ୍ତକ ରୋଜଗାର ମେଲା ଜରିଏ 10 ଲକ୍ଷରୁ ଅଧିକା ଲୋକଙ୍କୁ ସ୍ଥାୟୀ ଚାକିରି ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ରାଷ୍ଟ୍ରର ବିକାଶ ଦିଗେ ଜୁଆନ ବର୍ଗଙ୍କ ଅଧିକା ଭାଗିଦାରୀ ସୁନିଶ୍ଚିତ କରବାରଟା କେନ୍ଦ୍ର ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ଆୟ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ଭୁବନେଶ୍ୱର ରେଲ୍ ଅଡିଟୋରିୟମ୍ଠାରେ ହୋଇଥିବା 16 ନମ୍ବର ରାଷ୍ଟ୍ରୀୟ ରୋଜଗାର ମେଲାତି ଯୋଗ ଦେଇକରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍, ନିଯୁକ୍ତି ସୃଷ୍ଟି କରବାର ଦିଗେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକେ ଇ ରୋଜଗାର ମେଲା ଦର୍ଶାଉଛି। ସରକାରଙ୍କ ସଫଲ ନୀତି ଆଉ କଲ୍ୟାଣକାରୀ ଯୋଜନା ଲାଗି ଦେଶର ପାଖାପାଖି 25 କୋଟି ଆଉ ଓଡ଼ିଶାର 1 କୋଟିରୁ ଅଧିକା ଲୋକ ଗରିବୀ ଭିତରୁ ବାହାରିକରି ବିକାଶ ଧାରାତି ଯୋଡ଼ି ହୋଇଛନ୍ ବୋଲି ଶ୍ରୀ ପ୍ରଧାନ କହିଛନ୍।
ଏ ଭିତରେ ଓଡ଼ିଶାରେ ଆମର ଡବଲ ଇଞ୍ଜିନ ସରକାର ବି ହେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କାର୍ଯ୍ୟଶୈଳୀକୁ ଆଗକୁ ନେଇକି ଓଡ଼ିଶା ସରକାର ବି ନିୟମିତ ଭାବେ ନିଯୁକ୍ତି ମେଳାର ଆୟୋଜନ କରିବା ଆରମ୍ଭ କରିଛନ୍ତି। ଗତ ବର୍ଷେ ଭିତରେ ଓଡ଼ିଶା ସରକାର ବି ପାଖାପାଖି 25,000ରୁ 30,000 ନୂଆ ନିଯୁକ୍ତି ଏ ଭିତରେ ଉପଲବ୍ଧ କରିସାରିଲେଣି, ଦେଇସାରିଲେଣି।
ଏ ଅବସରରେ କେନ୍ଦ୍ରମନ୍ତ୍ରୀ ନୂଆକରି ନିଯୁକ୍ତି ପାଇଥିବା 204 ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍। ସେନ୍ତା ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟୋରିୟମ୍ଠାରେ ରେଳବାଇ ତରଫରୁ ହୋଇଥିବା ରୋଜଗାର ମେଲାଥି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗ ଦେଇକରି 45 ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍। ଇତି ରେଲ୍ ବିଭାଗତି 35 ଜଣ ଆଉ ଡାକ ବିଭାଗତି 10 ଜଣ ନିଯୁକ୍ତି ପାଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନୂଆଦିଲ୍ଲୀଠାରେ ଆଜି ଭେଟିକରି ରାଜ୍ୟର ସାମଗ୍ରିକ ବିକାଶ ଆଉ ଭବିଷ୍ୟତ କାମକାଜ ବାବଦେ ଆଲୋଚନା କରିଛନ୍। କେନ୍ଦ୍ର ଆଉ ରାଜ୍ୟ ଭିତରେ ତାଲମେଲ ରଖିକରି ସମୃଦ୍ଧ ଓଡ଼ିଶା, ବିକଶିତ ଭାରତ ଲକ୍ଷ୍ୟ ହାସଲ କରବାର ଦିଗେ କାମ କରବାରକେ ପ୍ରଧାନମନ୍ତ୍ରୀଙ୍କ ସଙ୍ଗେ ଇ ଆଲୋଚନା କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଜରିଏ ସୂଚନା ଦେଇଛନ୍। ଓଡ଼ିଶାର ବିକାଶ ଲାଗି ପ୍ରଧାନମନ୍ତ୍ରୀଙ୍କ ପ୍ରେରଣା ଆଉ ଅତୁଟ ସମର୍ଥନ ଲାଗି କୃତଜ୍ଞତା ଜଣାଇଥିଲେ ବୋଲି ଶ୍ରୀ ମାଝି କହିଛନ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବା 14 ତାରିଖ ସୋମବାର ଦିନ ଦୁଇଦିନିଆ ଓଡ଼ିଶା ଗସ୍ତି ଆସୁଛନ୍। ଏ ଅବସରରେ ରାଷ୍ଟ୍ରପତି ଭୁବନେଶ୍ୱର ଆଉ କଟକଠାରେ ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଯୋଗ ଦେବେ। ରାଷ୍ଟ୍ରପତିଙ୍କ ଗସ୍ତକେ ନେଇକରି କମିଶନରେଟ୍ ପୁଲିସ୍ ତରଫରୁ ପ୍ରସ୍ତୁତି ଶେଷ କେପ୍କେ ପହଞ୍ଚିଛି ବୋଲି ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍। ସେ କହିଛନ୍, ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାତି 50 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହେବେ। ଆଇବାକାଲ କମିଶନରେଟ୍ ପୁଲିସ୍ ତରଫରୁ କାର୍କେଡ୍ ରିହର୍ସଲ୍ ମୁଲ୍ କରାଯିବା ବୋଲି ଶ୍ରୀ ମୀନା କହିଛନ୍। ପୁରୀ ଜିଲ୍ଲା ଡେଲାଙ୍ଗଠାରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି। ଖୁବ୍ ଜଲ୍ଦି ପ୍ରଶାସନ ତରଫରୁ କୁକୁଡ଼ା ମରା ପ୍ରକ୍ରିୟା ମୂଲେବା ବୋଲି ଜଣାପଡ଼ିଛି। ପୁରୀ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସୂଚନା ଅନୁସାରେ ଘଟଣାସ୍ଥଳକେ 5 ଡାକ୍ତରୀ ଦଳ ପହଞ୍ଚିକରି ସ୍ଥିତି ଅନୁଧ୍ୟାନ କରିବେ। ବାର୍ଡ ଫ୍ଲୁ ଠାବ ହୋଇଥିବା ଜିଲ୍ଲାର ଡେଲାଙ୍ଗ ବଡ଼ାଙ୍କୁଲାନ 3 ଫାର୍ମର କୁକୁଡ଼ା ମରାଯିବା, ପୁଲିସ୍ ଆଉ ତହସିଲଦାରଙ୍କର ଉପସ୍ଥିତି, ସବୁ ପ୍ରକାର କାର୍ଯ୍ୟାନୁଷ୍ଠାନ କରାଯିବା ବୋଲି ସେ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରଠାରେ ହୋଇଥିବା ରାଜ୍ୟସ୍ତରୀୟ କମନ୍ ସର୍ଭିସ୍ ସେଣ୍ଟର ସମାରୋହରେ ଯୋଗ ଦେଇକରି ରାଜ୍ୟ ସିଏସ୍ସି ଜରିଏ ଇ ଡିଷ୍ଟ୍ରିକ୍ଟ ସେବାର ଶୁଭାରମ୍ଭ କରିଛନ୍। ଏ ଅବସରରେ ଶ୍ରୀ ପ୍ରଧାନ କହିଛନ୍, ଇତାର ଜରିଏ ଗାଁ ଇଲାକା ଲୁକେ ଅନ୍ଲାଇନ୍ ଥି ଭିନ୍ ଭିନ୍ ସରକାରୀ ଯୋଜନା ଲାଭ ପାଇବାର ସହିତ ବ୍ୟାଙ୍କିଂ, ଆଧାର, ଶିକ୍ଷା, ଡିଜିଟାଲ ସାକ୍ଷରତା, ଟେଲିମେଡିସିନ୍ ବାଗିର ବହୁତଟେ ସରକାରୀ ସେବା ପାଇପାରୁଛନ୍। ଓଡ଼ିଶାର 30 ଜିଲ୍ଲାନ 35,000 ଅଧିକା ସିଏସ୍ସି ସକ୍ରିୟ ରହିକରି କେନ୍ଦ୍ର ସରକାରଙ୍କ ଡିଜିଟାଲ ସଶକ୍ତିକରଣ ବ୍ୟବସ୍ଥାକେ ଆଗ୍କେ ନେଉଛନ୍। ଗଲା 11 ବର୍ଷ ଭିତରେ ସିଏସ୍ସି ଜରିଏ 45,00,000 କୋଟି ଟଙ୍କାର କାରବାର ହୋଇଛି। ଇତାର ସହିତ ଶାସନ ବ୍ୟବସ୍ଥାନ ଦୁର୍ନୀତି ଦୂର ହୋଇକରି ବ୍ୟବସ୍ଥା ଫଟିକ ହୋଇପାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍। ଯାତ୍ରୀମାନଙ୍କର ସ୍ୱାର୍ଥକେ ନଜରଥି ରଖିକରି ଆଇଷ୍ଟାନୁ ରାଜ୍ୟ ବସ୍ ଚଳାଚଳ ସ୍ୱାଭାବିକ ହୋଇଥିବା ରାଜ୍ୟ ବସ୍ ମାଲିକ ସଂଘ ତରଫରୁ କୁହାଯାଇଛି। ପୁରୀଠାରେ ଗଲାକାଲି ହୋଇଥିବା ସଂଘର ବୈଠକର ନିଷ୍ପତ୍ତି ଅନୁସାରେ ରାଜ୍ୟର ପ୍ରମୁଖ ସହରମାନଙ୍କେ ବସ୍ ଚଳାଚଳ କରୁଛି। ଆଇବା 14 ସୋମବାର ଦିନ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା, ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଜଣାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରଠାରେ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ ଡିଆର୍ଡିଓ ଆଉ ଭାରତୀୟ ବାୟୁସେନାର ମିଳିତ ସହଯୋଗତି ଆକାଶମାର୍ଗନୁ ଆକାଶମାର୍ଗକେ ଲକ୍ଷ୍ୟଭେଦ କରିପାରୁଥିବା କ୍ଷେପଣାସ୍ତ୍ର ଅସ୍ତ୍ରର ସଫଲ ପରୀକ୍ଷଣ କରାଯାଇଛି। ସ୍ୱଦେଶୀ ଜ୍ଞାନକୌଶଳତି ତିଆରି ହୋଇଥିବା ଆଉ ରେଡିଓ ଫ୍ରିକ୍ୱେନ୍ସି ସିକର ବ୍ୟବସ୍ଥିତ ଇ କ୍ଷେପଣାସ୍ତ୍ରକେ SU-30 MKI ଯୁଦ୍ଧ ବିମାନରୁ ପରୀକ୍ଷଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅସ୍ତ୍ର ସଫଲ ପରୀକ୍ଷଣ ଲାଗି ଡିଆର୍ଡିଓ ଓ ଭାରତୀୟ ବାୟୁସେନାକେ ଶୁଭେଚ୍ଛା ଜଣାଇଛନ୍। ଇତାର ସଫଳତା ଲାଗି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଜାତୀୟ ସ୍ତରଥି ରାଜ୍ୟକେ ମିଳିଥିବା ଏଗ୍ରିକଲଚରାଲ ଲିଡରସିପ୍ ପୁରସ୍କାରକେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ପାଣ୍ଟିକୁ ଉପମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆୟୋଜ ଦେଇଛନ୍। ଗଲା 9 ଦିନ ନୂଆଦିଲ୍ଲୀଠାରେ ହୋଇଥିବା ଏଗ୍ରିକଲଚର ଲିଡରସିପ୍ କନ୍କ୍ଲେଭ୍ଥି କୃଷି କ୍ଷେତ୍ରତି ଉଲ୍ଲେଖନୀୟ ଅବଦାନ ଲାଗି ଓଡ଼ିଶାକେ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ କରାଯାଇଥିଲା। ପୁରସ୍କାର ପାଇକରି ଓଡ଼ିଶା ଫିର୍ଲା ଉତ୍ତରୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଆଜି ରାଜ୍ୟପାଳଙ୍କୁ ଭେଟିକରି ପୁରସ୍କାର ଦେଇଛନ୍। ଏହି ପୁରସ୍କାର କୃଷି କ୍ଷେତ୍ରତି ଆହୁରି ଉନ୍ନତି କରିବାର ଦିଗେ ରାଜ୍ୟବାସୀଙ୍କୁ ପ୍ରେରଣା ଦେବା ବୋଲି ଶ୍ରୀ କମ୍ବମ୍ପାଟି କହିଛନ୍। ବିରୋଧୀ ଦଳ ନେତା ଆଉ ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁମ୍ବାଇର ଗୋଟିଏ ଘରୋଇ ହସ୍ପିଟାଲର ଚିକିତ୍ସା ଉତ୍ତରୁ ସୁସ୍ଥ ହୋଇକରି ଆଜି ଭୁବନେଶ୍ୱର ଫେରିଛନ୍। ସର୍ଭାଇକାଲ ଆର୍ଥାରାଇଟିସ୍ଥି ପୀଡ଼ିତ ହେବାର ଉତ୍ତରୁ ଗଲା ମାସର 20 ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ପତ୍ର ମାଧ୍ୟମ ଶିକ୍ଷା ପାଠ୍ୟକ୍ରମ 2025-26 ବଛରେ ନାଁ ଲେଖାବାର ଲାଗି ଆଇବା ସୋମବାରଠାରୁ ଆବେଦନ ପ୍ରକ୍ରିୟା ମୂଲେବା, ଏ ବାବଦ ସବୁ ତଥ୍ୟ ପରିଷଦର ୱେବ୍ସାଇଟ୍ରେ ମିଳିପାରବା। ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଲାଗି ଆଇବା 20 ହେବାରକେ ଥିବା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ଲାଗି ଆଜି ଦିନର 10 ଅନ୍ଲାଇନ୍ ଜରିଏ ଏଡ୍ମିଟ୍ କାର୍ଡ଼ ମିଳିପାରୁଛି। ପରୀକ୍ଷାର୍ଥୀମାନେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍ସାଇଟ୍ www.bscodisha.ac.in ଥି ଏଡ୍ମିଟ୍ କାର୍ଡ଼ ଡାଉନ୍ଲୋଡ଼ କରିପାରିବେ। ଏହି ପରୀକ୍ଷା ରାଜ୍ୟର 193 କେନ୍ଦ୍ରନ ହେବା। ରାଜ୍ୟ ସରକାର ଆଉ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ସାରସ୍ୱତ ସାଧିକା ବିଦ୍ୟୁତ୍ ପ୍ରଭାଦେବୀଙ୍କ ଜନ୍ମ ଶତବାର୍ଷିକୀ ପାଳନ ମୂଲେଇଛି। ଭୁବନେଶ୍ୱର ରମାଦେବୀ ମହାବିଦ୍ୟାଳୟଠାରେ ହୋଇଥିବା ଗୋଟିଏ ସମାରୋହରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇକରି ଶତବାର୍ଷିକୀ ପାଳନକେ ଉଦ୍ଘାଟନ କରିଛନ୍। ଛତିଶଗଡ଼ ଆଉ ଇତାର ପାଖର ଇଲାକାନୁ ବନିଥିବା ଗୁନିବଲୟର ପ୍ରଭାବତି ଆଇବା କାଲିଠାନୁ ରାଜ୍ୟର କେତେଟା ଜାଗାନ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଇବା 24 ଭିତରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଦେବଗଡ଼ ସହିତ 24 ଜିଲ୍ଲାନ ଜବର ଧୁକା ସହିତ ଚଡ଼କ ମାରିପାରେ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଲଭଣ୍ଡାରନ ଆଜି 14 ଗେଟ୍ ଦେଇକରି ବଏଡ୍ ପାଣି ଛଡ଼ାଯାଉଛି। ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଆଜି ସଞ୍ଜବେଳର 6 ତକ ଜଲଭଣ୍ଡାର କେ ଫି ସେକେଣ୍ଡ ଥି 285,878 ଘନଫୁଟ ପାଣି ଆସୁଥିବାର ବେଳେ 241,644 ଘନଫୁଟ ପାଣି ଛଡ଼ାଯାଉଛି। ଏ ସମୟଥି ଜଲଭଣ୍ଡାରର ଜଳସ୍ତର 606.69 ଫୁଟ ରହିଛି। ଶେଷେ ମୁଖ୍ୟ ଖବର ଫେର ଘାଏ। ରାଷ୍ଟ୍ର ନିର୍ମାଣ ଦିଗେ ଆଜିର ଜୁଆନ ପିଢ଼ି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍, କହିଲେ ପ୍ରଧାନମନ୍ତ୍ରୀ। 16 ନମ୍ବର ରୋଜଗାର ମେଲାତି 51,000 ଅତକା ଜଣଙ୍କୁ ବାଣ୍ଟିଲେ ନିଯୁକ୍ତି ପତ୍ର। ରାଇଜେ ଇ ଡିଷ୍ଟ୍ରିକ୍ଟ ସେବାର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଉ ଘୂର୍ଣ୍ଣିବଲୟ ପ୍ରଭାବତି ଆଇବା କାଲିଠାନୁ ରାଜ୍ୟର ବଡ଼ଭାଗି ଜାଗାନ ବର୍ଷାର ସମ୍ଭାବନା। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।